आकाशवाणी। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶର ବିକାଶକୁ ସୁନିଶ୍ଚିତ କରିବା ପାଇଁ ଅଧିକ ସଂଖ୍ୟାରେ ମହିଳା ରାଜନୀତିରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କଲେ ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତୃତ୍ୱ। ଭୁବନେଶ୍ୱରରେ ଦେଶର ପ୍ରଥମ ଅତ୍ୟାଧୁନିକ 3D ଗ୍ଲାସ୍ ପ୍ୟାକେଜିଂ ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ତାମିଲନାଡୁର ମୁଥୁଲିଙ୍ଗାପୁରମ୍ ବାଣ କାରଖାନା ବିସ୍ଫୋରଣରେ 21 ଜଣଙ୍କ ମୃତ୍ୟୁ। ଇରାନ ସହିତ ଆଲୋଚନା ପାଇଁ ଇସଲାମାବାଦ ଗସ୍ତରେ ଆମେରିକୀୟ ପ୍ରତିନିଧି। ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା T20 କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଡର୍ବାନର କିଙ୍ଗ୍ସ ମିଡ୍ ଷ୍ଟାଡିୟମ୍ରେ ଜାରି। ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ପ୍ରଚାର ପାଇଁ ସମୟ ସରିଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ଜୋରସୋରରେ ଚାଲିଛି। ପଶ୍ଚିମବଙ୍ଗର ବାଙ୍କୁରା ଜିଲ୍ଲା ଅନ୍ତର୍ଗତ ବିଷ୍ଣୁପୁରଠାରେ ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜନସମାବେଶକୁ ସମ୍ବୋଧନ କରିଛନ୍ତି। ସଂସଦରେ ମହିଳା ସଂରକ୍ଷଣ ଆଧାରିତ ବିଲ୍ ପାରିତ ନ ହେବା ନେଇ ତୃଣମୂଳ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକୁ ସେ ଦାୟୀ କରିଛନ୍ତି। ସେ କହିଛନ୍ତି ଏହାର ଜବାବ ସାଧାରଣ ଜନତା ହିଁ ଦେବେ। ଦେଶର ବିକାଶକୁ ସୁନିଶ୍ଚିତ କରିବା ପାଇଁ ଅଧିକ ସଂଖ୍ୟାରେ ମହିଳା ରାଜନୀତିରେ ଯୋଗ ଦେବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ମହିଳା ସଶକ୍ତିକରଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ସେ ଏହି ଅବସରରେ ଆଲୋକପାତ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି କଂଗ୍ରେସ ଏବଂ ଟିଏମ୍ସି ଜନଜାତି ବିରୋଧୀ ଦଳ ଏବଂ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ବିରୁଦ୍ଧରେ ସେମାନେ ପ୍ରାର୍ଥୀ ଦେଇଥିଲେ। ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ ରାଜ୍ୟ ସରକାର ଯୋଗାଉଛନ୍ତି ବୋଲି ଶ୍ରୀ ମୋଦି ଅଭିଯୋଗ କରିଛନ୍ତି। ପୁରୁଲିଆରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ ଶାସନକାଳରେ ଦୁର୍ନୀତି ଏବଂ ଅତ୍ୟାଚାର ପଶ୍ଚିମବଙ୍ଗର ଲୋକମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ବୋଲି ପ୍ରଧାନମନ୍ତ୍ରୀ ସମାଲୋଚନା କରିଛନ୍ତି। ଲୋକମାନେ ଏବେ ବିଜେପି ଉପରେ ଆସ୍ଥା ପ୍ରକଟ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପଶ୍ଚିମବଙ୍ଗର ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକ ବିକାଶ ଏବଂ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ବୋଲି କହିବା ସହ ଏହା ତୃଣମୂଳ କଂଗ୍ରେସର ମହାଜଙ୍ଗଲରାଜ ବୋଲି ଅଭିହିତ କରିଛନ୍ତି। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହୁଗୁଳି ଏବଂ ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ କେତେକ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ବିଜେପି ନେତା ତଥା ତ୍ରିପୁରା ମୁଖ୍ୟମନ୍ତ୍ରୀ ମାନିକ ଶାହା ମୁର୍ଶିଦାବାଦ ଜିଲ୍ଲାର ଜିଆଗଞ୍ଜ ଏବଂ କାଣ୍ଡିଠାରେ ରୋଡ୍ ଶୋରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାମିଲନାଡୁର ଇରୋଡ୍ ଜିଲ୍ଲାର ଶିବଗିରି ଓ ମୋଡ଼ୁକୁରୁଚିଠାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ସାମିଲ ହୋଇଥିଲେ। ଏକ ଜନସଭାକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି ଏଆଇଏଡିଏମ୍କେ ନେତୃତ୍ୱରେ ଏନ୍ଡିଏ ଏକ ଦୃଢ଼ ଏବଂ ସଫଳ ମେଣ୍ଟ। ଏହି ଅବସରରେ ସେ ଡିଏମ୍କେ ସରକାରଙ୍କୁ ନିଷ୍କ୍ରିୟ ଏବଂ ଜନକଲ୍ୟାଣ ବିରୋଧୀ ବୋଲି କହି ସମାଲୋଚନା କରିଥିଲେ। ନମକଲ୍ଠାରେ ପ୍ରଚାର ସମୟରେ ଏଆଇଏଡିଏମ୍କେ ସାଧାରଣ ସମ୍ପାଦକ ଏଡାପାଡି କେ ପାଲାନିସ୍ୱାମୀ କହିଛନ୍ତି ତାଙ୍କ ଦଳ କ୍ଷମତାକୁ ଆସିଲେ ଚାଷୀମାନଙ୍କୁ 1400 ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇଦେବେ। ଟିଭିକେ ନେତାମାନେ ଆଜି ପୂର୍ବ ତ୍ରିଚିରେ ନିର୍ବାଚନ ପ୍ରଚାର କରିବା ସହ ଏକ ରୋଡ୍ ଶୋ କରିଥିଲେ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଦୃଢ଼ ନୀତିଗତ ସମର୍ଥନ ଏବଂ ବର୍ଦ୍ଧିତ ନିବେଶ ଦ୍ୱାରା ଓଡ଼ିଶା ଶିଳ୍ପ ଏବଂ ପ୍ରଯୁକ୍ତି ବିଦ୍ୟା ଅଭିବୃଦ୍ଧି କ୍ଷେତ୍ରରେ ଏକ ନୂତନ ପର୍ଯ୍ୟାୟରେ ପ୍ରବେଶ କରୁଛି। ଭୁବନେଶ୍ୱର ଇନ୍ଫୋ ଭ୍ୟାଲି 2ରେ ଭାରତର ପ୍ରଥମ ଅତ୍ୟାଧୁନିକ 3D ଗ୍ଲାସ୍ ସବ୍ଷ୍ଟ୍ରେଟ୍ ପ୍ୟାକେଜିଂ ସୁବିଧା ପାଇଁ ଶିଳାନ୍ୟାସ ଅବସରରେ ଶ୍ରୀ ବୈଷ୍ଣବ ଏହା କହିଛନ୍ତି।
ଏବେ ଗୋଟେ IT ଆଉ ଟେକ୍ନୋଲୋଜିର ହବ୍ ହେବାକୁ ଯାଉଛି। ବର୍ଷେ ବର୍ଷେ ଧରିକି ମାଇନିଙ୍ଗ ମେଟାଲ ପାୱାର ଏସବୁ ଇଣ୍ଡଷ୍ଟ୍ରି ଥିଲା, ଏବେ କିନ୍ତୁ ହାଇଟେକ୍ ଇଣ୍ଡଷ୍ଟ୍ରିରେ ଓଡ଼ିଶା ଗୋଟେ ଷ୍ଟେପ୍ ନେଲାଣି। ୱାର୍ଲଡର ମୋଷ୍ଟ ଆଡଭାନ୍ସ ଟେକ୍ନୋଲୋଜି 3D ଗ୍ଲାସ୍ ପ୍ୟାକେଜିଂ ଇଣ୍ଟିଗ୍ରେସନ ହେଲେ ୱାର୍ଲଡର ମୋଷ୍ଟ ଆଡଭାନ୍ସ ଟେକ୍ନୋଲୋଜି ଯେତେବେଳେ ଓଡ଼ିଶାକୁ ଆସିଲା ଆଜି ନିଶ୍ଚିତ ଭାବେ ଆମର ଭବିଷ୍ୟତ ବହୁତ ସୁନ୍ଦର ହବ।
ପ୍ରାୟ 2000 କୋଟି ଟଙ୍କା ନିବେଶରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ 2500 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହି ପଦକ୍ଷେପ ଓଡ଼ିଶାକୁ ଏକ ସେମିକଣ୍ଡକ୍ଟର ହବ୍ରେ ପରିଣତ କରିବ ବୋଲି କହିଥିଲେ। ପରେ ଶ୍ରୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରିବା ସହ ସେଠାରେ ଚାଲିଥିବା ପୁନଃ ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ। ଶ୍ରୀ ବୈଷ୍ଣବ କହିଛନ୍ତି ସମଗ୍ର ଦେଶରେ 1300ରୁ ଅଧିକ ରେଳ ଷ୍ଟେସନ ପୁନଃ ବିକଶିତ ହେଉଛି। ଏହି ପରିବର୍ତ୍ତନରେ ଭୁବନେଶ୍ୱର ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଷ୍ଟେସନକୁ ଏକ ଆଧୁନିକ ପରିବହନ ହବ୍ରେ ବିକଶିତ କରାଯାଉଛି। ଉଭୟ ପାର୍ଶ୍ୱରେ ଉଚ୍ଚ ଡ୍ରାଇଭ୍ ୱେ, ବିସ୍ତାରିତ ଫୁଟ୍ ଓଭରବ୍ରିଜ୍, ଉନ୍ନତ ପ୍ଲାଟଫର୍ମ ଆଶ୍ରୟସ୍ଥଳ ଏବଂ ଉଚ୍ଚ ପ୍ରତୀକ୍ଷା କ୍ଷେତ୍ର ଭଳି ସୁବିଧା ରହିଛି। ସମସ୍ତ 6ଟି ଯାକ ପ୍ଲାଟଫର୍ମରେ ସୁଗମ ସଂଯୋଗ ସ୍ଥାପନ କରିବା ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ବିମାନ ବନ୍ଦର ଭଳି ଏୟାର କନ୍କୋର୍ସ ମଧ୍ୟ ବିକଶିତ କରାଯାଉଛି। ପ୍ରକଳ୍ପ ଅଗ୍ରଗତିରେ ମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ସଚିବାଳୟଠାରେ ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ଶ୍ରୀଲଙ୍କା ଦ୍ୱିପାକ୍ଷିକ ସମ୍ପର୍କର ଇତିହାସ, ସାଂସ୍କୃତିକ ମୂଲ୍ୟବୋଧ ଏବଂ ଏହାକୁ ଅଧିକ ସୁଦୃଢ଼ କରିବା ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ଉଭୟ ଦେଶ ପାରସ୍ପରିକ ଅଭିବୃଦ୍ଧି ଏବଂ ବିକାଶ ପାଇଁ ନିରନ୍ତର ସହଯୋଗ ଉପରେ ଗୁରୁତ୍ୱ ଦେଇ ଭାରତର ପଡ଼ୋଶୀ ପ୍ରଥମ ନୀତି ପ୍ରତି ପ୍ରତିଶ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି। ସେଠାରେ କାର୍ଯ୍ୟକାରୀ ହେଉଥିବା ଭାରତୀୟ ଆବାସ ପ୍ରକଳ୍ପ ଏବଂ ଘୂର୍ଣ୍ଣିଝଡ଼ ଡିଟୁଆ ପ୍ରଭାବିତ ଅଞ୍ଚଳ ପାଇଁ ଭାରତ ଦ୍ୱାରା ପ୍ରଦତ୍ତ 450 ନିୟୁତ ଡଲାର ସହାୟତା ରାଶି ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ନେଇ ଉଭୟ ନେତା ସମୀକ୍ଷା କରିଛନ୍ତି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହରିଣୀ ଅମରସୂରିଆଙ୍କୁ ମଧ୍ୟ ସାକ୍ଷାତ କରିବା ସହ ପାରସ୍ପରିକ ସମ୍ପର୍କକୁ ମଜବୁତ କରିବାର ଉପାୟଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଉପରାଷ୍ଟ୍ରପତି ଶ୍ରୀ ରାଧାକ୍ରିଷ୍ଣନ ତାମିଲ ସମ୍ପ୍ରଦାୟର ଶୀର୍ଷ ନେତୃତ୍ୱ, ସଦସ୍ୟ ଏବଂ ପ୍ରବାସୀମାନଙ୍କ ସହିତ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗାରିଟା ଆସନ୍ତା 22 ତାରିଖରୁ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପରାଷ୍ଟ୍ର ଭାନୁଆଟୁ ଏବଂ ତୁଭାଲୁକୁ 4 ଦିନିଆ ଗସ୍ତରେ ଯିବେ। ଗସ୍ତ ଅବସରରେ ମନ୍ତ୍ରୀ ସେଠାକାର ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ଆଶା କରାଯାଉଛି। ଭାରତର ସହାୟତାରେ ତୁଭାଲୁଠାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶ୍ରୀ ମାର୍ଗାରିଟା ସମୀକ୍ଷା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗସ୍ତ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପରାଷ୍ଟ୍ରଗୁଡ଼ିକ ସହିତ ରାଜନୈତିକ ଏବଂ ବିକାଶମୂଳକ ସହଯୋଗ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ବୟନ ମନ୍ତ୍ରଣାଳୟ ପକ୍ଷରୁ ବିଶ୍ୱସୂତ୍ର ବିଶ୍ୱ ପାଇଁ ଭାରତର ବୟନ ନାମକ ଏକ ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ଅନ୍ତର୍ଗତ ଏକ ଡିଜାଇନର ସଂଗ୍ରହ ଓଡ଼ିଶାର ଭୁବନେଶ୍ୱରରେ ଅନୁଷ୍ଠିତ 61ତମ ଫେମିନା ମିସ୍ ଇଣ୍ଡିଆରେ ଉପସ୍ଥାପିତ ହୋଇଥିଲା। ଜାତୀୟ ଫ୍ୟାସନ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ଓ ହସ୍ତତନ୍ତ ଉନ୍ନୟନ କମିଶନରଙ୍କ ମିଳିତ ସହଯୋଗରେ ଏହି ପ୍ରୟାସକୁ ବିକଶିତ କରାଯାଇଛି। ଏହା ଭାରତୀୟ ହସ୍ତତନ୍ତକୁ ଏକ ସମସାମୟିକ ବିଶ୍ୱ ଡିଜାଇନ୍ ଢାଞ୍ଚାରେ ଉପସ୍ଥାପନ କରିବାର ଲକ୍ଷ୍ୟ ରଖିଛି। ମନ୍ତ୍ରଣାଳୟ କହିଛି ଏହି ପ୍ରୟାସ ସରକାରଙ୍କ ଭୋକାଲ ଫର୍ ଲୋକାଲ ଟୁ ଗ୍ଲୋବାଲ ଏବଂ ପ୍ରଧାନମନ୍ତ୍ରୀଙ୍କ 5F ଫ୍ରେମୱାର୍କ ଫାର୍ମ ଟୁ ଫାଇବର ଟୁ ଫ୍ୟାକ୍ଟ୍ରି ଟୁ ଫ୍ୟାସନ ଟୁ ଫରେନ୍ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରୁଛି। ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ପ୍ରତିଯୋଗିତାରେ 61ତମ ସଂସ୍କରଣର ବିଷୟବସ୍ତୁ ଥିଲା ଏହି ମାଟିର ଝିଅ। ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଗୋଆର ସ୍ୱାଧୀ ସୈଲ ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ 2026 ବିଜୟୀ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ଘରୋଇ ଏଲ୍ପିଜି ସିଲିଣ୍ଡର ବିତରଣ ସ୍ୱାଭାବିକ ରହିଛି ବୋଲି ସରକାର କହିଛନ୍ତି। ଗତକାଲି 53,50,000ରୁ ଅଧିକ ସିଲିଣ୍ଡର ବିତରଣ ହୋଇଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ କହିଛି mypngd.in ୱେବ୍ସାଇଟ୍ ମାଧ୍ୟମରେ 39,000ରୁ ଅଧିକ ପିଏନ୍ଜି ଗ୍ରାହକ ସେମାନଙ୍କର ଏଲ୍ପିଜି ସଂଯୋଗ ସ୍ୱେଚ୍ଛାକୃତ ଭାବେ ଫେରାଇ ଦେଇଛନ୍ତି। ସାରା ଦେଶରେ ପେଟ୍ରୋଲିୟମ୍ ଉତ୍ପାଦ ଏବଂ ଏଲ୍ପିଜି ଯୋଗାଣ ସୁନିଶ୍ଚିତ କରାଯାଉଛି। ବେଆଇନ ମହଜୁଦ ଏବଂ କଳାବଜାରୀ ରୋକିବା ପାଇଁ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗତକାଲି 2400ରୁ ଅଧିକ ଚଢ଼ାଉ କରାଯାଇଥିଲା। ଅନ୍ଲାଇନ୍ ଏଲ୍ପିଜି ବୁକିଂ ମଧ୍ୟ ପ୍ରାୟ 98% ବୃଦ୍ଧି ପାଇଛି। ଦେଶବ୍ୟାପୀ ବନ୍ଦରଗୁଡ଼ିକରେ କାର୍ଯ୍ୟଧାରା ସ୍ୱାଭାବିକ ରହିଥିବା ନେଇ ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଭାରତୀୟ ଧ୍ୱଜାଧାରୀ ଅଶୋଧିତ ତୈଳ ଟ୍ୟାଙ୍କର ଦେଶ ଗରିମା 31 ଜଣ ଭାରତୀୟ ନାବିକଙ୍କୁ ନେଇ ସୁରକ୍ଷିତ ଭାବେ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛି। ଆସନ୍ତା ବୁଧବାର ଏହା ମୁମ୍ବାଇରେ ପହଞ୍ଚିବାର ଆଶା କରାଯାଉଛି। ତାମିଲନାଡୁର ବିର୍ଦୁନଗର ଜିଲ୍ଲା ଅନ୍ତର୍ଗତ ମୁଥୁଲିଙ୍ଗାପୁରମ୍ଠାରେ ଆଜି ଅପରାହ୍ନରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି 21 ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 6 ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଶ୍ରମିକମାନେ କାରଖାନା ଭିତରେ ଜ୍ୱଳନଶୀଳ ରାସାୟନିକ ପଦାର୍ଥ ସ୍ଥାନାନ୍ତର କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ବିସ୍ଫୋରଣ ସମୟରେ ସେହି କାରଖାନାର 4 କୋଠରୀରେ ମୋଟ 30 ଜଣ ଶ୍ରମିକ ଉପସ୍ଥିତ ଥିଲେ। ଏହି ବିସ୍ଫୋରଣରେ ପ୍ରାଣହାନୀ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ପ୍ରତି ମଧ୍ୟ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆମେରିକୀୟ ପ୍ରତିନିଧିମାନେ ଇରାନ ସହିତ ଆଲୋଚନା ପାଇଁ ପାକିସ୍ତାନର ଇସ୍ଲାମାବାଦ ଯାତ୍ରା କରୁଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଯୁଦ୍ଧ ବିରତି ଚୁକ୍ତିନାମା ଉଲ୍ଲଂଘନ ନେଇ ସେ ତେହେରାନକୁ ଦାୟୀ କରିଛନ୍ତି। ସେ କହିଛନ୍ତି ପ୍ରତିନିଧି ମଣ୍ଡଳୀ ଆସନ୍ତାକାଲି ଇସ୍ଲାମାବାଦରେ ପହଞ୍ଚିବେ, ତେବେ ଇରାନ ଏପର୍ଯ୍ୟନ୍ତ ଏହି ଆଲୋଚନା ଯୋଜନାକୁ ନିଶ୍ଚିତ କରିନାହିଁ। ମହିଳା କ୍ରିକେଟରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଅନ୍ତର୍ଜାତୀୟ ଟି ଟ୍ୱେଣ୍ଟି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଡର୍ବାନ୍ର କିଙ୍ଗ୍ସମ୍ୟାନ୍ ଷ୍ଟାଡିୟମ୍ରେ ଜାରି ରହିଛି। ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 147 ରନ୍ କରିବା ସହ ଦକ୍ଷିଣ ଆଫ୍ରିକା ସମ୍ମୁଖରେ 148 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଆଜିର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ରେ ଖେଳାଯାଉଥିବା ଆଜିର ପ୍ରଥମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ୱିକେଟ୍ରେ ବିଜୟୀ ହୋଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର ବିକାଶକୁ ସୁନିଶ୍ଚିତ କରିବା ପାଇଁ ଅଧିକ ସଂଖ୍ୟାରେ ମହିଳା ରାଜନୀତିରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ସାମିଲ ହେଲେ ବିଭିନ୍ନ ରାଜନୈତିକ ଦଳର ଶୀର୍ଷ ନେତୃତ୍ୱ। ଭୁବନେଶ୍ୱରରେ ଦେଶର ପ୍ରଥମ ଅତ୍ୟାଧୁନିକ 3D ଗ୍ଲାସ୍ ପ୍ୟାକେଜିଂ ପ୍ରକଳ୍ପର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଡର୍ବାନ୍ର କିଙ୍ଗ୍ସମେଡ୍ ଷ୍ଟାଡିୟମ୍ରେ ଜାରି। ସମ୍ବାଦ ଶେଷ ହେଲା।